ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ମୋତେ ଅଟେ ସବୁ ଅସାର ଯୀଶୁ ଖ୍ରୀଷ୍ଟ ଅଟନ୍ତି ଯେ ସାର ହେ ଜଗତେ ଅଟେ ସବୁ ଅସାର ଯୀଶୁ ଖ୍ରୀଷ୍ଟ ଅଟନ୍ତି ଯେ ସାର ପାପ କ୍ଷମି ଯିବ ଜୀବନେ ତୋହର କରିଲେ ତୁ ଯୀଶୁଙ୍କୁ ନିଜର ଚାହିଁଛନ୍ତି ପ୍ରଭୁ ତୋ ଫେରିବା ପଥ ଚାହିଁଛନ୍ତି ପ୍ରଭୁ ତୋ ଫେରିବା ପଥ କରିବାକୁ ତତେ ଗ୍ରହଣ ଅଳ୍ପଟେ ସମୟର ମାନ ଅତି ଅଳ୍ପଟେ ସମୟର ମାନ କୃଷ ପାଶିନୀ ଅସରଣ
आम ठिकणा एडवेंटिस्ट मीडिया सेंटर एसडीए मिशन कंपाउंड सलिशपुरी पार्क पुणे 411037 महाराष्ट्र बा खोलंतु आमर वेबसाइट जेकोसी एंड्रॉइड फोन स्मार्टफोन डेस्कटॉप लैपटॉप किंबा टैबलेट आमर वेबसाइट www.awr.org/ori वर्तमान चलंतु सुनिबा ईश्वरंक भक्तंक ठारु ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ
ମହାକାଶରୁ ଦୂତ ବାର୍ତ୍ତା ଭାଗ 3 ନମସ୍କାର ପ୍ରିୟ ଶ୍ରୋତା ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ ଶତ୍ରୁ ସୟତନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ ତାହାଙ୍କ ପ୍ରେମ ତାହାଙ୍କ ସ୍ନେହ ତାହାଙ୍କ କୃପା ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ ପ୍ରିୟ ଶ୍ରୋତା ଚାଲନ୍ତୁ ଆଜି ଆମ୍ଭେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା ଆଜିର ଆଲୋଚନା ହେଉଛି ମହାକାଶରୁ ଦୂତ ବାର୍ତ୍ତା ଭାଗ 3 ଭାଗ 1 ଭାଗ 2 ଆମେ ଆଲୋଚନା କରିସାରିଛେ ତାହେଲେ ଚାଲନ୍ତୁ ଆଜି ଆମେ ଶେଷ ଭାଗ ଆଲୋଚନା କରିବା ସେହି ମହାକାଶରୁ ଦୂତର ବାର୍ତ୍ତା ବିଷୟରେ ଯେପରିକି କାଲି ଆମେ ଆଲୋଚନା କରୁଥିଲୁ କି ସେହି ଦୂତଙ୍କ ବିଷୟରେ ଯାହା ପ୍ରକାଶିତ 14:6-14 ଆମେ ଦେଖୁଛୁ ତିନି ଦୂତଙ୍କ ବାର୍ତ୍ତା ବନ୍ଧୁ ଏଇ ଯେଉଁ ତିନି ଦୂତଙ୍କ ବାର୍ତ୍ତା ହେଉଛି ଆଜି ପାଇଁ ଈଶ୍ୱରଙ୍କ ବର୍ତ୍ତମାନର ସତ୍ୟ ନୀତି ଦୂତଙ୍କ ତିନି ଦୂତଙ୍କର ବାର୍ତ୍ତା ଅନ୍ତର୍ଭୁକ୍ତ ଅବଶ୍ୟ କେବଳ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ପରିତ୍ରାଣ ଏହି ବାର୍ତ୍ତା ଗୁଡ଼ିକର କେନ୍ଦ୍ର ଅଟେ ତଥାପି ତିନି ଜଣ ଦୂତଙ୍କର ବର୍ତ୍ତମାନର ସତ୍ୟ ମଧ୍ୟ ଯୀଶୁଙ୍କ ଦ୍ୱିତୀୟ ଆଗମନ ପାଇଁ ଲୋକଙ୍କୁ ପ୍ରସ୍ତୁତ କରିବା ଏବଂ ସୈତାନର ଅଧ୍ୟାତ୍ମିକ ବିଶ୍ୱନୀୟ ପ୍ରତାରଣା ପାଇଁ ଆଖି ଖୋଲିବା ପାଇଁ ଦିଆଯାଇଅଛି ଯଦି ଲୋକମାନେ ଏହି ବାର୍ତ୍ତାଗୁଡ଼ିକୁ ବୁଝିନାହାନ୍ତି ସୈତାନ ସେମାନଙ୍କୁ ଧରି ନଷ୍ଟ କରିପାରେ ଯୀଶୁ ଜାଣିଥିଲେ ଯେ ଏହି ତିନୋଟି ବିଶେଷ ବାର୍ତ୍ତା ଆବଶ୍ୟକ ଏହି ଶେଷ ସମୟରେ। ତେଣୁ ସ୍ନେହପୂର୍ଣ୍ଣ କରୁଣାରେ ସେମାନଙ୍କୁ ସେହି ତିନି ଦୂତଙ୍କ ବାର୍ତ୍ତା ଆମମାନଙ୍କୁ ଦେଇଛନ୍ତି। ସେମାନଙ୍କୁ ବାଦ ଦିଆଯିବା ଉଚିତ ନୁହେଁ। ଦୟାକରି ଆନ୍ତରିକ ଭାବରେ ପ୍ରାର୍ଥନା କରନ୍ତୁ, ଯେହେତୁ ଆପଣ ସେଗୁଡ଼ିକୁ ପରବର୍ତ୍ତୀ ଯା ଆଠଟି ଅଧ୍ୟୟନ ଆମେ ପଢ଼ିଥିଲୁ ସେଥିରେ ଆମେ ଦେଖୁଅଛୁ। ବନ୍ଧୁ, ଆପଣଙ୍କ କିଛି ଆବିଷ୍କାର ଆଶ୍ଚର୍ଯ୍ୟଜନକ ହୋଇପାରେ, କିନ୍ତୁ ସମସ୍ତେ ସନ୍ତୋଷଜନକ ହେବେ। ତୁମର ହୃଦୟ ଅତ୍ୟଧିକ ଉତ୍ତେଜିତ ହେବ। ତୁମେ ଅନୁଭବ କରିବ ଯେ ଯୀଶୁ ତୁମ ସହିତ କଥାବାର୍ତ୍ତା କରୁଛନ୍ତି। ସର୍ବଶେଷରେ ସେମାନଙ୍କ ତାଙ୍କର ବାର୍ତ୍ତା, ଯାହାକି ତିନି ଦୂତଙ୍କ ବାର୍ତ୍ତା ଦ୍ୱାରା ପ୍ରଭୁଙ୍କ ମହାନ ଦିନ ପୂର୍ବରୁ ବର୍ତ୍ତମାନର ସତ୍ୟ ଯାହା ଆମେ ଦେଖୁଅଛୁ। ବାର୍ତ୍ତା ଦେବାକୁ ବାଇବଲ କିଏ କହିବ? ଦେଖନ୍ତୁ, ଯଦି ମାଲାକି ତାର 4:8-5 ଦେଖିବା, ସେଠି ଦେଖୁଛୁ କି, ଦେଖ ପ୍ରଭୁଙ୍କର ମହାନ ଏକ ଭୟଙ୍କର ଦିନ ଆସିବା ପୂର୍ବରୁ ମୁଁ ତୁମକୁ ଏଲିୟ ଭବିଷ୍ୟତ ଭକ୍ତଙ୍କୁ ପଠାଇବି। କ'ଣ କହନ୍ତି କି ମାଲାକି ଭବିଷ୍ୟତ ଭକ୍ତ? ସେ କହନ୍ତି କି, ଦେଖ ପ୍ରଭୁଙ୍କର ମହାନ ଏବଂ ଭୟଙ୍କର ଦିନ ଆସିବା ପୂର୍ବରୁ ମୁଁ ତୁମମାନଙ୍କୁ ଏଲିୟ ଭବିଷ୍ୟତ ଭକ୍ତ ପଠାଇବି। ବନ୍ଧୁ, ଏଲିୟ ଭବିଷ୍ୟତ ଭକ୍ତ ଏଲିୟ ଏବଂ ତାଙ୍କ ବାର୍ତ୍ତା ବିଷୟରେ କିଛି ମହତ୍ୱପୂର୍ଣ୍ଣ, ଯେପରି ଆମେ ପରବର୍ତ୍ତୀ ପ୍ରଶ୍ନରେ ଦେଖିପାରିବା। ଏଲିୟ କ'ଣ କଲେ ଯାହା ପ୍ରଭୁଙ୍କୁ ତାଙ୍କ ଉପରେ ଧ୍ୟାନ ଦେଲା? ଯଦି ଆମେ ପଢ଼ିବା ପ୍ରଥମ ରାଜାବଳୀ 18:17-40 ଯଦି ପଢ଼ିବା, ସେଠି ଏଲିୟଙ୍କ କାହାଣୀ, ଏଲିୟଙ୍କ ଜୀବନ, ଏଲିୟଙ୍କ ସମ୍ପର୍କ କୃଷ୍ଣଙ୍କ ସହ, ପ୍ରଭୁଙ୍କ ସହ କିପରି ଥିଲା, ସେହି ବିଷୟରେ ଆମେ ଦେଖୁଅଛୁ। ଏଲିୟ ଲୋକମାନଙ୍କୁ ଅନୁରୋଧ କଲେ ଯେ ସେମାନେ କାହାକୁ ସେବା କରିବେ, ଯାହାକି 21 ଆମେ ଦେଖୁଅଛୁ। ଜାତି ପ୍ରାୟ ସମ୍ପୂର୍ଣ୍ଣ ମୂର୍ତ୍ତି ପୂଜା ଥିଲା। ଅଧିକାଂଶ ପ୍ରକୃତ ପରମେଶ୍ୱର ଓ ତାହାଙ୍କ ଆଜ୍ଞା ପରିତ୍ୟାଗ କରିଥିଲେ ସେହି ଇସ୍ରାଏଲ ପ୍ରଜାମାନେ। ଈଶ୍ୱରଙ୍କ ଜଣେ ଭବିଷ୍ୟତ ଭକ୍ତା ଯିଏକି ଏଲିୟ ଏବଂ ବାବଲର ବା ବାଲର 450 ଭବିଷ୍ୟତ ଭକ୍ତ ଥିଲେ, ଯାହାକି 22 ଆମେ ଦେଖୁଅଛୁ। ଏଲିୟ ପରାମର୍ଶ ଦେଇଛନ୍ତି ଯେ ସେ ଏବଂ ମୂର୍ତ୍ତିପୂଜକମାନେ ଯଜ୍ଞଦେବୀ ନିର୍ମାଣ କରନ୍ତୁ ଏବଂ ସେମାନଙ୍କ ଉପରେ କାଠ ଓ ଷଣ୍ଡ ଖଣ୍ଡୁ। ତାପରେ ସେ ପରାମର୍ଶ ଦେଇଛନ୍ତି ଯେ ସେମାନେ ପ୍ରକୃତ ଈଶ୍ୱରଙ୍କୁ ତାଙ୍କ ଯଜ୍ଞରେ ନିଆଁ ଲଗାଇ ନିଜକୁ ପ୍ରକାଶ କରିବାକୁ କୁହନ୍ତୁ। ବନ୍ଧୁ, ଅନ୍ୟ ଦେବତା ଉତ୍ତର ଦେଲା ନାହିଁ, କିନ୍ତୁ ଏଲିୟଙ୍କ ପ୍ରଭୁ ପ୍ରକୃତରେ ପରମେଶ୍ୱର ସ୍ୱର୍ଗରୁ ଅଗ୍ନି ପଠାଇଲେ ଏବଂ ଏଲିୟଙ୍କ ବୋଲି ଜାଲି ଦେଇଥିଲା। ବନ୍ଧୁ, ବାର୍ତ୍ତା ଏକ ନିଷ୍ପତ୍ତି ଦାବି କଲା। ଏଲିୟଙ୍କ ବାର୍ତ୍ତା ଗଭୀର ଆଧ୍ୟାତ୍ମିକ ସଙ୍କଟ ଏବଂ ଜାତୀୟ ବିଦ୍ରୋହର ସମୟରେ ଆସିଥିଲା। ଏହା ସ୍ୱର୍ଗରୁ ଏତେ ଶକ୍ତିଶାଳୀ ଶକ୍ତି ସହିତ ଆସିଥିଲା ଯେ ଏହା ପୂର୍ବପରି ବ୍ୟବସାୟ ବନ୍ଦ କରି ଜାତୀୟ ଦୃଷ୍ଟି ଆକର୍ଷଣ କଲା। ଏହାପରେ ଏଲିୟ ଦହ ଭାବରେ କହିଥିଲେ ଯେ ଲୋକମାନେ କାହାକୁ ସେବା କରିବେ, ଈଶ୍ୱରଙ୍କୁ କିମ୍ବା ବଲ୍କୁ ବା ବାଲ୍କୁ। ଗଭୀର ଭାବରେ ଘୁଞ୍ଚିଗଲା ଏବଂ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିତ ହେଲା। ଲୋକମାନେ ଈଶ୍ୱରଙ୍କୁ ବାଛିଲେ, ଯାହାକି 39 ପଦରେ ଆମେ ଦେଖୁଅଛୁ। ବନ୍ଧୁ, ଏଲିୟ ବାର୍ତ୍ତାର 2 ପ୍ରୟୋଗ ଅଛି। ଲୋକମାନଙ୍କୁ ଯୀଶୁଙ୍କ ପ୍ରଥମ ଆଗମନ ପାଇଁ ପ୍ରସ୍ତୁତ କରିବା ପାଇଁ ଏହା ଏକ ବର୍ତ୍ତମାନର ସତ୍ୟ ବାର୍ତ୍ତା ଏବଂ ଲୋକମାନଙ୍କୁ ତାଙ୍କର ଦ୍ୱିତୀୟ ଆଗମନ ପାଇଁ ପ୍ରସ୍ତୁତ କରିବା ପାଇଁ ଏକ ବର୍ତ୍ତମାନର ସତ୍ୟ ବାର୍ତ୍ତା ତାଙ୍କର ପ୍ରଥମ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଯୀଶୁ କିଏ ଏଲିୟ ବାର୍ତ୍ତା ପ୍ରଚାର କରିଥିଲେ ବୋଲି କହିଥିଲେ। ବନ୍ଧୁ, ଆମେ ଯଦି ଦେଖିବା ମାଥ୍ୟୁ ତାର 11:11-12, ସେଠି ଆମେ ଦେଖୁଛୁ ବାପ୍ତିଜଙ୍କ ଜହନଙ୍କ ଠାରୁ ବଡ଼ କେହି ଉଠି ନାହାନ୍ତି। ଏବଂ ଯଦି ଆପଣ ଏହାକୁ ଅନୁଗ୍ରହଣ କରିବାକୁ ଇଚ୍ଛା କରନ୍ତି, ତେବେ ସେ ଏଲିଓ ଯିଏ ଆସିବେ ସେ ଥିଲେ। ଯୀଶୁ ତାଙ୍କର ପ୍ରଥମ ଆଗମନ ଏଲିଓ ବା ଏଲିଓଙ୍କ ବାର୍ତ୍ତା ପାଇଁ ଲୋକଙ୍କୁ ପ୍ରସ୍ତୁତ କରିବା ପାଇଁ ଜହନଙ୍କ ପ୍ରଚାରକୁ ଡାକିଥିଲେ। ଜହନଙ୍କ ବାର୍ତ୍ତା ଏଲିଓଙ୍କ ସମୟ ପରେ ସତ୍ୟକୁ ବହୁତ ସ୍ପଷ୍ଟ କରିଥିଲା ଏବଂ ତାପରେ ଏକ ନିଷ୍ପତ୍ତି ଉପରେ ଜିଦ୍ ଧରିଥିଲା। ବାପ୍ଟିଜକ ଜହନଙ୍କ ବିଷୟରେ ବାଇବଲ କହେ ସେ ଯିବେ ଏଲିଓଙ୍କ ଆତ୍ମା ଏବଂ ଶକ୍ତିରେ। ଏହିପରି ଲୁକ 1:17 ଆମେ ଦେଖୁଛୁ। ବନ୍ଧୁ, ଆମେ କିପରି ଜାଣିବା ଭବିଷ୍ୟତବାଣୀଟି ଆମ ସମୟ ପାଇଁ ଦ୍ୱିତୀୟ ପ୍ରୟୋଗ ଦ୍ୱିତୀୟ ଆଗମନ ପୂର୍ବରୁ? ଯଦି ଆମେ ପଢ଼ିବା ମାଲାଖି ତାର 4:5 ସେଠି ଆମେ ପାଉଛୁ, ପ୍ରଭୁଙ୍କର ମହାନ ଏବଂ ଭୟଙ୍କର ଦିନ ଆସିବା ପୂର୍ବରୁ ମୁଁ ତୁମକୁ ଏଲିଓ ଭବିଷ୍ୟତ ବକ୍ତା ପଠାଇବି ବୋଲି ମାଲାକି ତାର 4:5 ଦେଖୁଅଛୁ। ସେହିପରି ଜୁଏଲ 2:21 ଆମେ ଦେଖୁଛୁ, ପ୍ରଭୁଙ୍କର ମହାନ ତଥା ଚମତ୍କାର ଦିନ ଆସିବା ପୂର୍ବରୁ ସୂର୍ଯ୍ୟ ଅନ୍ଧକାରରେ ଏବଂ ଚନ୍ଦ୍ର ରକ୍ତରେ ପରିଣତ ହେବ ବୋଲି। ବନ୍ଧୁ, ଦୟାକରି ଧ୍ୟାନ ଦିଅନ୍ତୁ ଯେ ଜୁଏଲ 2:31 ସେ ଉଲ୍ଲେଖ କରାଯାଇଥିବା ପ୍ରଭୁଙ୍କର ମହାନ ଏବଂ ଅଭୂତ ଦିନ ଆସିବା ପୂର୍ବରୁ ଦୁଇଟି ଘଟଣା ଘଟିବ। ଗୋଟିଏ ଏଲିଓଙ୍କ ବାର୍ତ୍ତା ଆସିବା ଏବଂ ଦୁଇଟି ସ୍ୱର୍ଗରେ ଥିବା ଅଭୂତ ଚିହ୍ନ। ଏହା ଆମକୁ ଉଭୟ ଏଭେଣ୍ଟ ବା ଆସିବା ଖୋଜିବାର ସାହାଯ୍ୟ କରେ। ଅନ୍ଧାର ଦିନ ଯାହାକି 19 May 1780 ସେ ଘଟିଥିଲା, ସେହିଦିନ ରାତିରେ ଚନ୍ଦ୍ର ରକ୍ତ ପରି ହୋଇଗଲା ବୋଲି ଆମେ ଦେଖୁଅଛୁ। ମାଥ୍ୟୁ ତାର 24:29 ଆମେ ଦେଖୁ ଯେ ଆଉ ଏକ ଚିହ୍ନ ଅନ୍ତର୍ଭୁକ୍ତ ତାରାଗୁଡ଼ିକର ପତନ, ଯାହା 13 November 1833 ଏହା ଘଟିଥିଲା। ଏଥିରୁ ଆମେ ଜାଣୁ ଶେଷ ସମୟର ଏଲିଓ ବାର୍ତ୍ତା, ଯାହା 1833 ମହାନ ଦିନ ଆସିବା ପୂର୍ବରୁ କିମ୍ବା ପରେ ଆରମ୍ଭ ହେବ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଆକାଶ ଚିହ୍ନ ପରେ ଦ୍ୱିତୀୟ ଏଲିଓଙ୍କ ବାର୍ତ୍ତା, ଏହା ସ୍ପଷ୍ଟ ଯେ ଜହନଙ୍କ ଏଲିଓ ବାର୍ତ୍ତା ଦ୍ୱିତୀୟ ଏଲିଓଙ୍କ ବାର୍ତ୍ତା ପାଇଁ ପ୍ରୟୁଜ୍ଞ ନୁହେଁ, କାରଣ ଜହନଙ୍କ ତାଙ୍କ ବାର୍ତ୍ତା ପ୍ରଚାର କରିବାର 1700 ଅଧିକ ସମୟ ପରେ ଈଶ୍ୱରଙ୍କ ମହାନ ଆକାଶ ଚିହ୍ନ ଗୁଡ଼ିକ ଦେଖାଗଲା, ଯାହାକି ଜୁଏଲ 2:31 ଆମେ ଦେଖୁଛୁ। ଏଲିଓଙ୍କ ବାର୍ତ୍ତା 1833 ସେହି ଆକାଶ ଚିହ୍ନ ପରେ ଆରମ୍ଭ ହେବାକୁ ଘଟିଲା ପଡ଼ିଲା ଏବଂ ଯୀଶୁଙ୍କ ଦ୍ୱିତୀୟ ଆଗମନ ପାଇଁ ଲୋକଙ୍କୁ ପ୍ରସ୍ତୁତ କରିବାକୁ ପଡ଼ିବ। ବନ୍ଧୁ, ପ୍ରକାଶିତ ବାକ୍ୟ 14:6-14 ଯଦି ଆମେ ପଢ଼ିବା, 3 ବାର୍ତ୍ତାମାନଙ୍କ ସତ୍ୟ ବାର୍ତ୍ତା ସମ୍ପୂର୍ଣ୍ଣ ରୂପେ ଖାପ ଖାଏ। ଏହା ପ୍ରାୟ 1884 ଆରମ୍ଭ ହୋଇଥିଲା ଏବଂ ଯୀଶୁଙ୍କ ଦ୍ୱିତୀୟ ଆଗମନ, ଯାହାକି 14 ଆମେ ଦେଖୁଅଛୁ, ପାଇଁ ସାରା ବିଶ୍ୱରେ ଲୋକଙ୍କୁ ପ୍ରସ୍ତୁତ କରୁଛି, ଯାହା ପୃଥିବୀର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ 3 ଦୂତଙ୍କ ବାର୍ତ୍ତା ପହଞ୍ଚିବା ପରେ ଘଟିବ, ଯାହା 1884 ବିବରଣୀ ଅଧ୍ୟୟନରେ ଆମେ ଦେଖୁଅଛୁ। ବନ୍ଧୁ, ବାର୍ତ୍ତା ଏକ ନିଷ୍ପତ୍ତି ଆବଶ୍ୟକ କରେ। ମନ୍ଦତା ସମ୍ମାନକୁ ଆସିବା ଏବଂ ସେମାନେ କାହାକୁ ସେବା କରିବେ ତାହା ସମସ୍ତେ ସ୍ଥିର କରନ୍ତି ବୋଲି ଏଲିଓ କହିଥିଲେ। ଆଜି ମଧ୍ୟ ଆମ ପାଇଁ ଈଶ୍ୱରଙ୍କ 3 ଦୂତଙ୍କ ବାର୍ତ୍ତା ଏକ ନିଷ୍ପତ୍ତି ନିଆଯିବା ଜରୁରୀ। ଈଶ୍ୱରଙ୍କ 3 ଦୂତଙ୍କ ବାର୍ତ୍ତା ଶୈତାନ ଏବଂ ତାଙ୍କର ଯୋଜନାଗୁଡ଼ିକୁ ଉନ୍ମକ୍ତ କରେ। ଏହା ଈଶ୍ୱରଙ୍କ ପ୍ରେମ ଏବଂ ତାଙ୍କର ଆବଶ୍ୟକତା ପ୍ରକାଶ କରେ। ଈଶ୍ୱର ଆଜି ଲୋକମାନଙ୍କୁ ପ୍ରକୃତ ଉପାସନାକୁ ଡାକନ୍ତି, କେବଳ ଈଶ୍ୱରଙ୍କ ଉପାସନା, ଆଉ କାହାର ନାହିଁ। ଜାଣିଶୁଣି ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ କାହାକୁ କିମ୍ବା ଅନ୍ୟ କୌଣସି ସେବା କରିବା ଅବିଶ୍ୱାସର ପରିଣାମ ଅଟେ ଏବଂ ଏହା ଅନନ୍ତ ମୃତ୍ୟୁ ଘଟାଇବ। ଈଶ୍ୱର ଚମତ୍କାର ଭାବରେ ଏଲିଓଙ୍କ ସମୟରେ, ଯାହା ପ୍ରଥମ ରାଜା 18:37 ଆଉ 39 ଆମେ ଦେଖୁଛୁ। ଏବଂ ବାପ୍ତିଜଙ୍କ ଜହନଙ୍କ ସମୟରେ ହୃଦୟରେ ପହଞ୍ଚିଥିଲା। ଏହି ତିନି ଦିନରେ ସେ ତିନି ଜନ ଦୂତଙ୍କର ବାର୍ତ୍ତା ଉପରେ ପ୍ରତିକ୍ରିୟା ପ୍ରକାଶ କରିବ, ଯାହାକି ପ୍ରକାଶିତ ବାକ୍ୟ ତାର 8:14 ଆମେ ପାଉଅଛୁ। ବନ୍ଧୁ, ଏଲିଓ ବାର୍ତ୍ତାର ପ୍ରଚାର, ତିନି ଦୂତଙ୍କ ବାର୍ତ୍ତା କେଉଁ ଆଶ୍ଚର୍ଯ୍ୟଜନକ ଆଶୀର୍ବାଦ ଆଣିବ। ବନ୍ଧୁ, ଏଲିଓ ପିତୃପୁରୁଷମାନଙ୍କର ହୃଦୟ ପିଲାମାନଙ୍କୁ ଏବଂ ପିଲାମାନଙ୍କ ହୃଦୟକୁ ସେମାନଙ୍କ ପିତାଙ୍କ ନିକଟକୁ ଫେରାଇବେ ବୋଲି ମାଲାକି 4:5-6 ଆମେ ଦେଖୁଅଛୁ। ବନ୍ଧୁ, ଈଶ୍ୱରଙ୍କୁ ପ୍ରଶଂସା କର। ଏଲିଓଙ୍କ ବାର୍ତ୍ତା କିମ୍ବା ତିନୋଟି ଦୂତଙ୍କ ବାର୍ତ୍ତା ପରିବାରର ସଦସ୍ୟକୁ ଏକ ସ୍ନେହପୂର୍ଣ୍ଣ, ଘନିଷ୍ଠ, ଆନନ୍ଦଦାୟକ ସ୍ୱର୍ଗୀୟ ସମ୍ପର୍କରେ ଏକତ୍ରିତ କରିବ କି ଆଶୀର୍ବାଦ ପ୍ରତିଜ୍ଞା। ବନ୍ଧୁ, ସୁସମାଚାର ବାକ୍ୟର ଅର୍ଥ ହେଉଛି ଏକ ଖୁସି ଖବର, ଯାହାକି ପ୍ରକାଶିତ 14 ତିନି ଦୂତଙ୍କ ବାର୍ତ୍ତା ଭଲ ଖବର ପ୍ରଦାନ କରେ। ଆସନ୍ତୁ ଜାଣିବା ତିନି ଦୂତଙ୍କର ବାର୍ତ୍ତା ଏହି ପୂର୍ବା ଲୋକଙ୍କର ଆମେ ଆବିଷ୍କାର କରିଥିବା ଭଲ ଖବରକୁ ସମୀକ୍ଷା କରିବା। ପ୍ରତ୍ୟେକ ବ୍ୟକ୍ତି ଶେଷ ଦିନର ସୁସମାଚାର ଶୁଣିବ ଏବଂ ବୁଝିବାର ସୁଯୋଗ ପାଇବ, ଗୋଟିଏ ମଧ୍ୟ ଦେଇଯିବ ନାହିଁ। 2, ଲୋକମାନଙ୍କୁ ଫାନ୍ଦରେ ପକାଇବା ଏବଂ ବିନାଶ କରିବା ପାଇଁ ଶୈତାନର ଶକ୍ତିଶାଳୀ ଯୋଜନା ଆମ ନିକଟରେ ପ୍ରକାଶ ପାଇବ, ତେଣୁ ଆମକୁ ଫାନ୍ଦରେ ପକାଇବାକୁ ଆବଶ୍ୟକ ନାହିଁ। 3, ଏହି ଶେଷ ଦିନରେ ସ୍ୱର୍ଗର ଶକ୍ତି ଈଶ୍ୱରଙ୍କ ବାର୍ତ୍ତା ବିସ୍ତାର ସହିତ ଆସିବ। 4, ଈଶ୍ୱରଙ୍କ ଲୋକମାନେ ଧୈର୍ଯ୍ୟବାନ ହେବେ, ସେମାନଙ୍କୁ ସାଧୁ ବୋଲି ଡାକିବେ। 5, ଈଶ୍ୱରଙ୍କ ଲୋକମାନେ ଯୀଶୁଙ୍କ ବିଶ୍ୱାସ ପାଇବେ। 6, ଈଶ୍ୱରଙ୍କ ଲୋକମାନେ ପ୍ରେମରୁ ତାଙ୍କ ଆଦେଶ ବା ଆଜ୍ଞା ମାନିବେ। 7, ଈଶ୍ୱର ଆମକୁ ଏତେ ଭଲ ପାଆନ୍ତି ଯେ ଯୀଶୁଙ୍କ ଦ୍ୱିତୀୟ ଆଗମନ ପାଇଁ ଆମକୁ ପ୍ରସ୍ତୁତ କରିବା ପାଇଁ ସେ ବିଶେଷ ବାର୍ତ୍ତା ପଠାଇଛନ୍ତି। 7-8, ଏହି ଶେଷ ଦିନଗୁଡ଼ିକ ପାଇଁ ଈଶ୍ୱରଙ୍କ ବାର୍ତ୍ତା ପରିବାର ସଦସ୍ୟକୁ ପ୍ରେମ ଏବଂ ଏକତାରେ ଏକତ୍ର କରିବ। ଆଉ ପରିଶେଷ ତିନି ଦୂତଙ୍କ ବାର୍ତ୍ତାର ମୁଖ୍ୟ ଗୁରୁତ୍ୱ ହେଉଛି ଯେ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ସମସ୍ତଙ୍କ ପାଇଁ ପରିତ୍ରାଣ ଯୋଗାଇ ଦିଆଯାଇଅଛି। ଆମର ଅତୀତକୁ ଆଚ୍ଛାଦନ କରିବା ପାଇଁ ସେ ତାଙ୍କର ଧାର୍ମିକତା ଦିଅନ୍ତି ଏବଂ ଚମତ୍କାର ଭାବରେ ତାଙ୍କ ଧାର୍ମିକତାକୁ ପ୍ରତିଦିନ ଆମକୁ ପ୍ରଦାନ କରନ୍ତି। ତେଣୁ ଆମେ ଅନୁଗ୍ରହରେ ବୁଝିବା ଏବଂ ତାଙ୍କ ପରି ହେବା। ତାଙ୍କ ସହିତ ଆମେ ବିଫଳ ହୋଇପାରିବା ନାହିଁ, ତାଙ୍କ ବିନା ଆମେ ସଫଳ ହୋଇପାରିବା ନାହିଁ। ତିନି ଦୂତଙ୍କ ବାର୍ତ୍ତା, ବନ୍ଧୁ, ସେହି ତିନି ଦୂତଙ୍କ ବାର୍ତ୍ତା ଯାହା ବର୍ତ୍ତମାନ ସାରା ପୃଥିବୀରେ ଆମେ ଦେଖୁଅଛୁ। ଈଶ୍ୱରଙ୍କ ବିଚାର ସମୟ ଆସିଅଛି। ପତିତ ବାଇବିଲରୁ ବାହାରୁ ଆସ ବୋଲି କହୁଛି, ପଶୁର ଚିହ୍ନ ଗ୍ରହଣ କର ନାହିଁ ବୋଲି କହୁଛି। ବନ୍ଧୁ, ଭବିଷ୍ୟତର ସୃଷ୍ଟି, ଭବିଷ୍ୟତର ଯାହା ଘଟିବ ତାହା ଆମେ ସେହି ତିନି ଦୂତଙ୍କ ଦ୍ୱାରା ଆମେ ଦେଖୁଅଛୁ। କେତେକ ପଏଣ୍ଟରେ ଗ୍ରହଣ କରିବା କଷ୍ଟକର ହୋଇପାରେ ବନ୍ଧୁ, କିନ୍ତୁ ଯେହେତୁ ଏହି ଶେଷ ଦିନରେ ଆମ ସମସ୍ତଙ୍କୁ ସାହାଯ୍ୟ କରିବା ଏବଂ ମାର୍ଗଦର୍ଶନ କରିବା ପାଇଁ ଯୀଶୁ ସ୍ୱର୍ଗରୁ ସ୍ୱତନ୍ତ୍ର ବାର୍ତ୍ତା ପଠାଇଛନ୍ତି, ନିଶ୍ଚିତ ଭାବରେ ପ୍ରତ୍ୟେକ ବାର୍ତ୍ତା ଶୁଣିବା ଆବଶ୍ୟକ। ପ୍ରତ୍ୟେକଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ଏବଂ ପ୍ରତ୍ୟେକଙ୍କୁ ସମ୍ପୂର୍ଣ୍ଣ ଅନୁସରଣ କରିବା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ ନାହିଁ। ବନ୍ଧୁ, ପୃଥିବୀ ଇତିହାସର ଏହି ଶେଷ ଦିନରେ ଯୀଶୁଙ୍କୁ ତାଙ୍କ ଲୋକମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ଏଇ ଯେଉଁ ପ୍ରକାଶିତ ପୁସ୍ତକମାନଙ୍କୁ ପ୍ରଦାନ କରିଛନ୍ତି, ଯାହାଦ୍ୱାରା ଯୀଶୁଖ୍ରୀଷ୍ଟଙ୍କ ଆଗମନ, ଯୀଶୁଖ୍ରୀଷ୍ଟଙ୍କ ପ୍ରେମ ଆଉ ଶେଷ ମଣ୍ଡଳୀକୁ ସେହି ବାର୍ତ୍ତା ଦେଇଅଛନ୍ତି। ଆଉ ସେହି ତିନି ଦୂତଙ୍କ ବାର୍ତ୍ତା ଦ୍ୱାରା ଆମେ ଜାଣିପାରୁଛୁ କି ବିଚାର ସମୟ ଆସୁଅଛି, ଆଉ ସେହି ବିଚାର ସମୟରେ ଆମେ ସମସ୍ତେ ଉପସ୍ଥିତ ହେବା ପଡ଼ିବ। ଆଉ ଯଦି ସେହି ବିଚାର ସମୟରେ ଯଦି ଆମେ ଦଣ୍ଡିତ ପାପ କାମ କରିଅଛୁ, ଈଶ୍ୱରଙ୍କୁ ମାନି ନାହୁଁ, ତାହେଲେ ନିଶ୍ଚିତ ରୂପେ ଦଣ୍ଡ ପାଇବୁ। ଯଦି ଆମେ ସେହି ବିଚାର ସମୟରେ ଯଦି ଆମେ ଭଲ କାମ କରୁଛୁ, ଈଶ୍ୱରଙ୍କ ଆଜ୍ଞା ମାନୁଛୁ, ତାହେଲେ ଆମକୁ ସାଧୁ ରୂପେ ଗଣିତ କରାଯିବ ଆଉ ସ୍ୱର୍ଗରାଜ ନିଆଯିବ। ତାହେଲେ ବନ୍ଧୁ ଆପଣମାନେ କ'ଣ ସେହି ସ୍ୱର୍ଗରାଜ ଯିବା ପାଇଁ ଇଚ୍ଛା କରୁଛନ୍ତି କି? ତାହେଲେ ଚାଲନ୍ତୁ ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କୁ ପ୍ରେମ କର, ଗ୍ରହଣ କର, ସ୍ୱୀକାର କର, ଯେପରି ଆପଣମାନେ ଆପଣଙ୍କ ପରିବାର ଆପଣଙ୍କ ବନ୍ଧୁ ଆପଣଙ୍କ ବାନ୍ଧବ ସମସ୍ତେ ସ୍ୱର୍ଗରାଜ ଯାଇପାରିବେ। ଏହି ଯେଉଁ ଜୀବନ ଅଳ୍ପ ପାଇଁ ଆମେ ବଞ୍ଚୁଛୁ ଏହି ପୃଥିବୀରେ, ଯେପରିକି ଫୁଲ ସକାଳେ ଫୁଟେ ଆଉ ସନ୍ଧ୍ୟାରେ ସେଟା ବାହାରି ଚାଲିଯାଏ, ସେହିପରି ଆମ ଜୀବନ ଏହି ଜୀବନକୁ ଯଦି ଅଧିକ ସମୟ ବଞ୍ଚାଇବା ପାଇଁ ଚିରଦିନ ବଞ୍ଚାଇବା ପାଇଁ ଆପଣ ଚାହୁଁଛନ୍ତି ତାହେଲେ ସେହି ଯୀଶୁଖ୍ରୀଷ୍ଟ ହିଁ ମାର୍ଗଦର୍ଶନ କରିପାରିବେ, ସେହି ହିଁ ମାର୍ଗ। ତାହେଲେ ଚାଲନ୍ତୁ ତାଙ୍କଠାରେ ଆମେ ବିଶ୍ୱାସ କରିବା, ସେହି ବିଶ୍ୱାସରେ ଆମେ ଆଗକୁ ବଢ଼ିବା, ଆଉ ସେହି ବିଶ୍ୱାସରେ ତାଙ୍କ ମଧ୍ୟରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ସୁନିଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆପଣ ଆଡ଼ଭେଣ୍ଟିଷ୍ଟ ଫଲ୍ ରେଡ଼ିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।